ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଉଦ୍ଧମପୁର ଶ୍ରୀନଗର ବାରମୂଳା ରେଳ ସଂଯୋଗ ପ୍ରକଳ୍ପକୁ ଆଜି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ଅମରନାଥ ଯାତ୍ରାକୁ ଏକ ସମନ୍ୱିତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ସେନାବାହିନୀ ପକ୍ଷରୁ ଆରମ୍ଭ କରାଯାଇଛି ଅପରେସନ୍ ଶିବ ଭାରତ କେନ୍ଦ୍ରୀୟ ଏସିଆ ସମ୍ମିଳନୀର ଚତୁର୍ଥ ବୈଠକ ଆଜିଠାରୁ ଆରମ୍ଭ ହେବ ନୂଆଦିଲ୍ଲୀରେ ବେଙ୍ଗାଲୁରୁ ଦଳାଚକଟା ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ଏବଂ ଆମେରିକା ରାଷ୍ଟ୍ରପତି ତାଙ୍କର ରୁଷ ପ୍ରତିପକ୍ଷଙ୍କ ସହ ରୁଷ ୟୁକ୍ରେନ୍ ଦ୍ୱନ୍ଦ୍ୱ ଏବଂ ମଧ୍ୟପ୍ରାଚ୍ୟ ସ୍ଥିତି ସମ୍ପର୍କରେ ଟେଲିଫୋନ୍ ଯୋଗେ କଲେ ଆଲୋଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦ୍ଧମପୁର ଶ୍ରୀନଗର ବାରମୂଳା ରେଳ ସଂଯୋଗ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀଙ୍କର ଆଜି ଜାମ୍ମୁ କାଶ୍ମୀର ଗସ୍ତ ଅବସରରେ ସେ ପ୍ରାୟ 44,000 କୋଟି ଟଙ୍କା ବ୍ୟୟରେ ନିର୍ମିତ 272 କିଲୋମିଟର ଦୀର୍ଘ ଏହି ପ୍ରକଳ୍ପର ଲୋକାର୍ପଣ କରିବେ ସମ୍ପୂର୍ଣ୍ଣ ବିଦ୍ୟୁତ୍କରଣ ହୋଇଥିବା ଏହି ରେଳ ଲାଇନ୍ରେ 36 ସୁଡ଼ଙ୍ଗ ଏବଂ 943 ସେତୁ ରହିଛି ଚେନାବ ନଦୀ ଉପରେ 369 ମିଟର ଉଚ୍ଚତାରେ ଅବସ୍ଥିତ ଚେନାବ ସେତୁ ହେଉଛି ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ବର୍ଷର ସବୁ ସମୟରେ ଏହି ରେଳ ଲାଇନ୍ ମାଧ୍ୟମରେ ସୁଗମ ଯାତ୍ରା ସମ୍ଭବ ହୋଇପାରିବ ଆଞ୍ଚଳିକ କ୍ଷେତ୍ରରେ ଆର୍ଥିକ ବ୍ୟବସ୍ଥାକୁ ଏହାଦ୍ୱାରା ତ୍ୱରାନ୍ୱିତ କରାଯାଇପାରିବା ସହ ଗମନାଗମନ ଅଧିକ ସୁଗମ ହୋଇପାରିବ ଭୂକମ୍ପ ଏବଂ ଅଧିକ ପବନର ବେଗ ସହ୍ୟ କରିବାର ଶକ୍ତି ମଧ୍ୟ ଏହାର ରହିଛି 1 କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ଆଇଫେଲ୍ ଟାୱାରଠାରୁ 35 ମିଟର ଉଚ୍ଚ ଘଣ୍ଟା ପ୍ରତି 260 କିଲୋମିଟର ପର୍ଯ୍ୟନ୍ତ ପବନର ବେଗ ସହ୍ୟ କରିପାରୁଥିବା ଏହି ସେତୁର ଜୀବନକାଳ 120 ବର୍ଷ ଆକଳନ କରାଯାଇଛି ଭାରତ ବୈଷୟିକ ଦକ୍ଷତାର ଏହା ଅନ୍ୟତମ ପ୍ରତୀକ ଦୁର୍ଗମ ହିମାଳୟ ଅଞ୍ଚଳରେ ପ୍ରଥମ କେବୁଲ୍ ଷ୍ଟେଡ୍ ରେଳ ସେତୁ ଭାବେ ଅଞ୍ଜି ସେତୁ ମାନ୍ୟତା ପାଇଛି ଉଦ୍ଧମପୁର ଶ୍ରୀନଗର ବାରମୂଳା ରେଳ ଲାଇନ୍ର କଟ୍ରା ବାନିହାଲ ସେକ୍ସନକୁ ଏହି ସେତୁ ସଂଯୋଗ କରୁଛି ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ 2 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ ସେଥିମଧ୍ୟରୁ ଗୋଟିଏ ମାତା ବୈଷ୍ଣବଦେବୀ କଟ୍ରା ଏବଂ ଅନ୍ୟଟି ଶ୍ରୀନଗରରୁ କଟ୍ରାକୁ ଚଳାଚଳ କରିବ ଆସନ୍ତାକାଲିଠାରୁ ଏହି 2 ଟ୍ରେନ୍ ସପ୍ତାହକୁ 6 ଦିନ ଚଳାଚଳ କରିବ କାଶ୍ମୀର ଉପତ୍ୟକା ଏବଂ ପ୍ରମୁଖ ତୀର୍ଥସ୍ଥଳୀଗୁଡ଼ିକୁ ଏହାଦ୍ୱାରା ସଂଯୋଗୀକରଣ ସୁଗମ ହୋଇପାରିବ ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା
यह परियोजना कश्मीर घाटी को देश के बाकी हिस्सों से सभी मौसम में निर्बाध रेल संपर्क स्थापित करने में मददगार है इसका उद्देश्य क्षेत्रीय गतिशीलता में तेजी लाना और सामाजिक आर्थिक विकास को बढ़ावा देना है वहीं कटरा से श्रीनगर के बीच चलने वाली वंदे भारत ट्रेन कश्मीर घाटी के मौसम को ध्यान में रखकर यात्रियों की सुविधा के लिए विशेष तकनीक के साथ डिजाइन की गई है आधुनिक सुविधाओं से युक्त इस ट्रेन के जरिए स्थानीय निवासियों पर्यटकों और तीर्थयात्रियों को आरामदायक और बेहतर यात्रा का अनुभव होगा
ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି କଟରାଠାରେ 350 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଶ୍ରୀ ବୈଷ୍ଣବୀ ଦେବୀ ମେଡିକାଲ ଉତ୍କର୍ଷ ପ୍ରତିଷ୍ଠାନର ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ କାଶ୍ମୀର ଗସ୍ତ କରି ପ୍ରାୟ 46,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାକୁ ଥିବା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଗତକାଲି ସମ୍ପୂର୍ଣ୍ଣ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜାମ୍ମୁ କାଶ୍ମୀରରେ ଉନ୍ନତ ସଂଯୋଗୀକରଣ ଦିଗରେ ଏହି ପ୍ରକଳ୍ପଗୁଡ଼ିକର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ସେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି 2025 ଜୁନ୍ 6 ହେଉଛି ଜାମ୍ମୁ କାଶ୍ମୀରବାସୀଙ୍କ ଲାଗି ଏକ ସ୍ୱତନ୍ତ୍ର ଦିନ ଆଜି ଉଦ୍ଘାଟିତ ତଥା ଲୋକାର୍ପିତ ହେବାକୁ ଥିବା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ରାଜ୍ୟବାସୀଙ୍କ ଜୀବନ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇବା ସହିତ ସାମଗ୍ରିକ ବିକାଶ ଦିଗରେ ସହାୟକ ହୋଇପାରିବ ବୋଲି ଶ୍ରୀ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଅମରନାଥ ଯାତ୍ରାକୁ ଏକ ସମନ୍ୱିତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ସେନାବାହିନୀ ପକ୍ଷରୁ ଜାମ୍ମୁ କାଶ୍ମୀରରେ ଅପରେସନ୍ ଶିବ ଆରମ୍ଭ କରାଯାଇଛି ଆସନ୍ତା ମାସ 3 ଆରମ୍ଭ ହେବାକୁ ଥିବା ଏହି 38 ଦିନିଆ ଅମରନାଥ ଯାତ୍ରାକୁ ଏହି ଅପରେସନ୍ ମାଧ୍ୟମରେ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯିବ ଗତ ଏପ୍ରିଲ 22 ପହଲଗାମ୍ ସନ୍ତାସବାଦ ଆକ୍ରମଣ ସମେତ ଅନ୍ୟାନ୍ୟ ସୁରକ୍ଷା ଆହ୍ୱାନକୁ ଦୃଷ୍ଟିରେ ରଖି ସିଆର୍ପିଏଫ୍ ଜାମ୍ମୁ କାଶ୍ମୀର ପୋଲିସ୍ ଏବଂ ଶ୍ରୀ ଅମରନାଥଜୀ ଶ୍ରାଇନ୍ ବୋର୍ଡ ସହିତ ଯୋଗାଯୋଗ ରକ୍ଷା କରି ସେନାବାହିନୀ ପକ୍ଷରୁ ଯାତ୍ରୀମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ସମଗ୍ର ଯାତ୍ରା ପଥରେ ସିଆର୍ପିଏଫ୍ ବିଏସ୍ଏଫ୍ ଏସ୍ଏସ୍ବି, ଆଇଟିବିପି ଏବଂ ସିଆଇଏସ୍ଏଫ୍ର 42,000ରୁ ଉର୍ଦ୍ଧ୍ୱ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବା ସହିତ ସିସିଟିଭି କ୍ୟାମେରା ମଧ୍ୟ ସ୍ଥାପନ କରାଯାଇଛି। ଏହାଛଡ଼ା ସମଗ୍ର ମାର୍ଗରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଚିକିତ୍ସା ସେବା ଯୋଗାଇ ଦିଆଯିବା ସହିତ ଗମନାଗମନ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ଗତ ମେ 29 ଦିନ ଜାମ୍ମୁଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ସହିତ ଏକ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ କେନ୍ଦ୍ରୀୟ ଏସିଆ ସମ୍ମିଳନୀର ଚତୁର୍ଥ ବୈଠକ ଆଜିଠାରୁ ନୂଆଦିଲ୍ଲୀଠାରେ ଆରମ୍ଭ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ବୈଠକରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ଏହାଛଡ଼ା କାଜାକସ୍ତାନ, କିର୍ଗିଜ୍ ରିପବ୍ଲିକ୍, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜ୍ବେକିସ୍ତାନର ମନ୍ତ୍ରୀମାନେ ଏହି ବୈଠକରେ ଯୋଗଦେବେ। ବାଣିଜ୍ୟ, ସଂଯୋଗୀକରଣ, ବୈଷୟିକ ଜ୍ଞାନକୌଶଳ ସମେତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଭାରତ ଓ କେନ୍ଦ୍ରୀୟ ଏସିଆ ଦେଶଗୁଡ଼ିକ ମଧ୍ୟରେ ସହଯୋଗକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ। ଏତଦ୍ବ୍ୟତୀତ ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ଆଞ୍ଚଳିକ ଓ ବୈଷୟିକ ସମସ୍ୟା ସମେତ ଆଞ୍ଚଳିକ ସୁରକ୍ଷା ପ୍ରତି ଆହ୍ୱାନ ସୃଷ୍ଟି କରୁଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟ ଏହି ବୈଠକରେ ସ୍ଥାନ ପାଇବ। ଏହି ସମ୍ମିଳନୀର ତୃତୀୟ ବୈଠକ 2021 ଡିସେମ୍ବର ମାସରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିଲା। ଚଳିତ ବର୍ଷର ଆଇପିଏଲ୍ ଟାଇଟଲ୍ ହାସଲ କରିଥିବା ଆର୍ସିବି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯିବା ସମୟରେ ଦଳାଚକଟାରେ 11 ମୃତ୍ୟୁ ହୋଇଥିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି କର୍ଣ୍ଣାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ସିଦ୍ଧରମୟା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ମାଇକେଲ୍ ଡି କୁହ୍ନାଙ୍କ ଅଧ୍ୟକ୍ଷତାରେ ଜଣିକିଆ ବିଚାର ବିଭାଗୀୟ କମିଟି ଏହି ଦୁର୍ଘଟଣାର ତଦନ୍ତ କରିବେ। କମିଶନ 30 ମଧ୍ୟରେ ରିପୋର୍ଟ ଦାଖଲ କରିବେ ବୋଲି ସେ କହିଛନ୍ତି। ଏହାଛଡ଼ା କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏହି ଦୁର୍ଘଟଣା ଲାଗି ବେଙ୍ଗାଲୁରୁର ପୁଲିସ୍ କମିଶନର ବି ଦୟାନନ୍ଦଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏଥିସହିତ ସମ୍ପୃକ୍ତ ଉତ୍ସବ ଆୟୋଜନ କରିଥିବା ଇଭେଣ୍ଟ ପରିଚାଳନା ଫାର୍ମ, କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଏବଂ ଆର୍ସିବି ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ଗିରଫ କରିବା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ଏଫ୍ଆଇଆର୍ ମଧ୍ୟ ପଞ୍ଜିକୃତ କରାଯାଇଛି। ଅନ୍ୟପକ୍ଷରେ ବିଜେପିର ଜାତୀୟ ମୁଖପାତ୍ର ତଥା ସାଂସଦ ସମ୍ବିତ ପାତ୍ର ଏହି ଦୁର୍ଘଟଣାକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରିଛନ୍ତି। ସାଂସଦ ଡକ୍ଟର ଶଶି ଥରୁର୍ଙ୍କ ନେତୃତ୍ୱରେ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଗତକାଲି ରାତିରେ ୱାଶିଂଟନ୍ ଡିସିଠାରେ ଉପରାଷ୍ଟ୍ରପତି ଜେ ଡି ଭାନ୍ସଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଥରୁର୍ କହିଛନ୍ତି ଆତଙ୍କବାଦକୁ ପ୍ରତିହତ କରିବାଠାରୁ ଆରମ୍ଭ କରି ବୈଷୟିକ ଜ୍ଞାନକୌଶଳ ସହଯୋଗ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଛି। ଭାରତ ଆମେରିକା ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଏହି ଆଲୋଚନା ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ସହିତ ଫଳପ୍ରଦ ମଧ୍ୟ ହୋଇଛି ବୋଲି ଶ୍ରୀ ଥରୁର୍ କହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ରୁଷ ପ୍ରତିପକ୍ଷ ଭ୍ଲାଦିମିର୍ ପୁତିନ୍ଙ୍କ ସହିତ ରୁଷ ୟୁକ୍ରେନ୍ ଦ୍ୱନ୍ଦ୍ୱ ଏବଂ ମଧ୍ୟପ୍ରାଚ୍ୟ ସ୍ଥିତି ସମ୍ପର୍କରେ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି କଥାବାର୍ତ୍ତା ୟୁକ୍ରେନ୍ରେ ତୁରନ୍ତ ଶାନ୍ତି ପ୍ରତିଷ୍ଠା ଦିଗରେ ସହାୟକ ହେବ ନାହିଁ ବୋଲି ରାଷ୍ଟ୍ରପତି ପୁତିନ୍ ମତବ୍ୟକ୍ତ କରିଛନ୍ତି। ଏହାଛଡ଼ା ସମ୍ପ୍ରତି ରୁଷର ବିମାନ ଘାଟି ଉପରେ ୟୁକ୍ରେନ୍ କରିଥିବା ଆକ୍ରମଣର ଉପଯୁକ୍ତ ଜବାବ ଦିଆଯିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ପୁତିନ୍ଙ୍କ ସହିତ ଏହି 75 କଥାବାର୍ତ୍ତାକୁ ସକାରାତ୍ମକ ବୋଲି ଅଭିହିତ କରିଛନ୍ତି। ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସ ବର୍ଗର କ୍ୱାର୍ଟର ଫାଇନାଲ୍ରେ ଭାରତର ଚିରାଗ ସେଟ୍ଟି ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡିଙ୍କ ଯୋଡ଼ି ଆଜି ଜାକର୍ତ୍ତାଠାରେ ମାଲେସିଆର ମାନ୍ ଉଇ ଜୋଙ୍ଗ୍ ଓ ତି କାଇ ଉଇଙ୍କ ଯୋଡ଼ିକୁ ଭେଟିବେ। ପୂର୍ବରୁ ଭାରତର ଏହି ଯୋଡ଼ି ପ୍ରି କ୍ୱାର୍ଟର ଫାଇନାଲ୍ରେ ଡେନମାର୍କର ରାସ୍ମସ୍ ଚେନ୍ ଓ ଫ୍ରେଡେରିକ୍ ସୋଗାର୍ଡଙ୍କ ଯୋଡ଼ିକୁ 2-1 ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତର ପିଭି ସିନ୍ଧୁ ପ୍ରି କ୍ୱାର୍ଟର ଫାଇନାଲ୍ରେ ଥାଇଲାଣ୍ଡର ପନ୍ପାଇ ଚୋଚୁଙ୍କଠାରୁ ପରାସ୍ତ ହୋଇଛନ୍ତି। ଫ୍ରେଞ୍ଚ ଓପନ୍ ଟେନିସ୍ର ମହିଳା ସିଙ୍ଗଲ୍ସ ବର୍ଗର ଫାଇନାଲ୍ରେ ଯୁକ୍ତରାଷ୍ଟ୍ର ଆମେରିକାର କୋକୋ ଗଫ୍ ପ୍ରବେଶ କରିଛନ୍ତି। ସେମିଫାଇନାଲ୍ରେ ସେ ଲୁଇସ୍ ବୋଇସନ୍ଙ୍କୁ 6-1, 6-2 ପରାସ୍ତ କରିଛନ୍ତି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ରେ କୋକୋ ଗଫ୍ ବେଲାରୁଷ୍ର ଆରିନା ସାବାଲେଙ୍କାଙ୍କୁ ଭେଟିବେ। ଉଦ୍ଧମପୁର ଶ୍ରୀନଗର ବାରମୂଳା ରେଳ ସଂଯୋଗ ପ୍ରକଳ୍ପକୁ ଆଜି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ। ଅମରନାଥ ଯାତ୍ରାକୁ ଏକ ସମନ୍ୱିତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ସେନାବାହିନୀ ପକ୍ଷରୁ ଆରମ୍ଭ କରାଯାଇଛି ଅପରେସନ୍ ଶିବ। ଭାରତ କେନ୍ଦ୍ରୀୟ ଏସିଆ ସମ୍ମିଳନୀର ଚତୁର୍ଥ ବୈଠକ ଆଜିଠାରୁ ଆରମ୍ଭ ହେବ ନୂଆଦିଲ୍ଲୀରେ। ଏବଂ ବେଙ୍ଗାଲୁରୁ ଦଳାଚକଟା ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।